ओम शांति। 9 अक्टूबर 2025 मसीहार मधुर महावाक्य। मीठे बच्चे, तुम्हें माने एबे कंटारु फूल हुई छो। तुमको सर्वदा समस्तंकु सुख देबाकु हेबो। तुम्हें कहाकु भी दुख देई पारिबो नाही। प्रश्न, फर्स्ट क्लास अर्थात उत्तम पुरुषार्थी संतान माने केऊ कथा खुला हृदय रे कहिबे? उत्तर, बाबा आमे तो सम्मान रो सहित पास होई करी देखाइबो। आपण निश्चिंत रहंतु, सेमानंकर रजिस्टर अर्थात चाली चलणी मध्य बहुत भलो थिबो। सेमानंक मुखरु केबे भी एभली कथा बाहरिबो नाही जे एबे तो आमे पुरुषार्थी अटो। पुरुषार्थ करी एपरी महावीर हेबार अछि जेपर कि माया टिके टिके भी फलाई पारिबो नाही। ओम शांति। मधुर आत्मिक संतान माने आत्मिक पितांक द्वारा पढ़ुछन्ति, तेणु निज को आत्मा भाविबा उचित। निराकार पितांकर आमे निराकारी संतान अर्थात आमे आत्मा माने तांको निकटरे पाठ पढ़ुछो। दुनिया रे देहधारी शिक्षक ही पढ़ाई थांती, एठी हेउछंती निराकार पिता, निराकार शिक्षक, बाकी यांकर किछि मूल्य नहीं। शिव बाबा बेहद्र पिता आसी एहांकु मूल्यवान करुछंती। सबुठारु मूल्यवान हेले शिव बाबा, ये स्वर्गर स्थापना करिथांती, केते उच्च कार्य करुछंती। बाबांकर जेपरी सर्वोच्च बोली गायन रहिछि, संतान मानकु मध्य सेहिपरी श्रेष्ठ हेबार अछि। तुमे जानिछ जे बाबा हेउछंती सर्वोच्च, एहा मध्य तुम बुद्धि रे बराबर अछि जे एबे स्वर्गर राज्य स्थापन हेउछि। एहा हेउछि संगम जुग, पुरुषोत्तम हेबा पई एहा सत्य जुग एवं कली जुगर मध्य रे थिबा संगम जुग अटे। मनुष्य मानंकु पुरुषोत्तम शब्दर अर्थ मध्य जणा नहीं, जे सर्वोच्च से सर्वनिम्न हो जाई छंती। पतित एवं पावन मध्य रे केते अंतर रही छे? जे देवता मानंकर पुजारी अटंती सेमाने निजे वर्णना करंती जे आपण सर्वगुण संपन्न विश्वर मालिक, आमे विष बैतरणी नदी रे डुबुटुबु हेउछो। केवल कथा को मात्र कहिथांती किंतु किछि बुझे नहांती। ए ड्रामा बड़ विचित्र आश्चर्यजनक अटे। एहिपरी कथा सब तुमे प्रतिकल्पे शुणुछ। बाबा आसी बुझाउछंती जहांकर बाबांक सहित पूरा स्नेह रहिछि सेमाने बहुत आकर्षित होइथांती। एबे आत्मार बाबांक सहित किपरि मिलन हेबो? साकाररे ही मिलन होइथाए। निराकारी दुनिया रे तो आकर्षणर कोनोसी कथा ही नाही। सेठारे समस्ते पवित्र थांती, विकार रूपी कलंकी छाड़ी जाइथाए। सेठारे आकर्षणर कोनोसी कथा नाही, स्नेह करिवार कथा एहिठारे ही होइथाए। एपरि बाबांकु तो एकदम आपणे नेबा दरकार। बाबा आपण चमत्कार करुछंती, आपण आमर जीवन एपरि श्रेष्ठ करुछंती। बाबांक सहित बहुत स्नेह रहिबा दरकार, किंतु बाबांक प्रति सेती की स्नेह रहुनाही। काहेकि ना कलंकी लागि रहिछि, जुगर यात्रा बिना कलंकी छाड़ी पारिव नाही, तेणु एते स्नेही होई पारु नहंती। तुम भली फुलमानंकु तो एहिठारे ही ଫୁଟିବାର ଅଛି, ଫୁଲ ହେବାର ଅଛି, ତେବେ ଯାଇ ସେଠାରେ ଜନ୍ମ ଜନ୍ମାନ୍ତର ପାଇଁ ଫୁଲ ହେବ। କେତେ ଖୁସି ହେବା ଉଚିତ ଯେ ଆମେ କଣ୍ଟାରୁ ଫୁଲ ହେଉଛୁ। ଫୁଲ ସମସ୍ତଙ୍କୁ ସର୍ବଦା ସୁଖ ଦେଇଥାଏ। ଫୁଲକୁ ସମସ୍ତେ ନିଜ ଆଖି ପଲକରେ ରଖିଥାନ୍ତି, ତାଠାରୁ ସୁଗନ୍ଧ ନିଅନ୍ତି, ଫୁଲରୁ ଅତର ତିଆରି କରନ୍ତି, ଗୁଲାପ ଜଳ ତିଆରି କରନ୍ତି। ବାବା ତୁମକୁ କଣ୍ଟାରୁ ଫୁଲ କରୁଛନ୍ତି, ତେବେ ତୁମମାନଙ୍କର କାହିଁକି ଖୁସି ରହୁନାହିଁ? ବାବା ଆଶ୍ଚର୍ଯ୍ୟ ହେଉଛନ୍ତି, ଶିବ ବାବା ଆମକୁ ସ୍ୱର୍ଗର ଫୁଲ କରୁଛନ୍ତି। ଫୁଲବାସୀ ହୋଇଗଲେ ସମ୍ପୂର୍ଣ୍ଣ ମଉଳି ଯାଇଥାଏ। ତୁମ ବୁଦ୍ଧିରେ ଅଛି ଯେ ଏବେ ଆମେ ମନୁଷ୍ୟରୁ ଦେବତା ହେଉଛୁ। ତୁମ ପ୍ରଧାନ ମଣିଷ ଏବଂ ଚତୁପ୍ରଧାନ ଦେବତାମାନଙ୍କ ମଧ୍ୟରେ କେତେ ଅନ୍ତର ରହିଛି, ଏହା ମଧ୍ୟ ବାବାଙ୍କ ବିନା ଆଉ କେହି ବୁଝାଇ ପାରିବେ ନାହିଁ। ତୁମେ ଜାଣିଛ ଯେ ଆମେ ଦେବତା ହେବା ପାଇଁ ପାଠ ପଢୁଛୁ। ପାଠ ପଢାରେ ନିଶା ରହିଥାଏ ନା? ତୁମେମାନେ ମଧ୍ୟ ଜାଣୁଛ ଯେ ଆମେ ବାବାଙ୍କ ଠାରୁ ପାଠ ପଢି ବିଶ୍ୱର ମାଲିକ ହେଉଛୁ। ଏହା ତୁମର ଭବିଷ୍ୟତ ପାଇଁ ପାଠ ପଢା, ଭବିଷ୍ୟତ ପାଇଁ ପାଠ ପଢିବା କଥା କେବେ ଶୁଣିଛ? ତୁମେ ହିଁ କହୁଛ ଯେ ଆମେ ନୂଆ ଦୁନିଆ ପାଇଁ ପାଠ ପଢୁଛୁ, ନୂଆ ଜନ୍ମ ପାଇଁ। କର୍ମ ଅକର୍ମ ବିକର୍ମର ଗତି ମଧ୍ୟ ବାବା ବୁଝାଉଛନ୍ତି। ଗୀତାରେ ମଧ୍ୟ ଅଛି, କିନ୍ତୁ ଗୀତା ପଢୁଥିବା ଲୋକେ ଏହାର ଅର୍ଥକୁ ଜାଣନ୍ତି ନାହିଁ। ଏବେ ବାବାଙ୍କ ଠାରୁ ତୁମେ ଜାଣୁଛ ଯେ ସତ୍ୟ ଯୁଗରେ କର୍ମ ଅକର୍ମ ହୋଇଥାଏ, ପୁଣି ରାବଣ ରାଜ୍ୟରେ କର୍ମ ବିକର୍ମ ହେବା ଆରମ୍ଭ ହୁଏ। 63 ଜନ୍ମ ତୁମେ ଏପରି କର୍ମ କରି ଆସିଛ, ମୁଣ୍ଡ ଉପରେ ବିକର୍ମର ବୋଝ ବହୁତ ରହିଛି। ସମସ୍ତେ ପାପ ଆତ୍ମା ହୋଇଯାଇଛନ୍ତି, ତେବେ ଅତୀତର ସେହି ବିକର୍ମ କିପରି କଟିବ? ତୁମେ ଜାଣିଛ ଯେ ପ୍ରଥମେ ଆମେ ଶତ୍ରୁପ୍ରଧାନ ଥିଲୁ, ପୁଣି 84 ଜନ୍ମ ନେଉଛୁ। ବାବା ଡ୍ରାମାର ଜ୍ଞାନ ବିଷୟରେ ଜଣାଇ ଦେଇଛନ୍ତି, ଯିଏ ପ୍ରଥମେ ପ୍ରଥମେ ଆସିବେ, ପ୍ରଥମେ ପ୍ରଥମେ ଯାହାଙ୍କର ରାଜ୍ୟ ହେବ, ସେହିମାନେ 84 ଜନ୍ମ ନେବେ, ପୁଣି ବାବା ଆସି ରାଜ୍ୟ ଭାଗ୍ୟ ଦେବେ। ଏବେ ତୁମେ ରାଜ୍ୟ ନେଉଛ, ଜାଣିଛ ଯେ ଆମେ 84 ଜନ୍ମର ଚକ୍ରରେ କିପରି ଆସିଛୁ। ବର୍ତ୍ତମାନ ପୁଣି ପବିତ୍ର ହେବାର ଅଛି। ବାବାଙ୍କୁ ମନେ ପକାଇ ପକାଇ ଆତ୍ମା ପବିତ୍ର ହୋଇଯିବ, ପୁଣି ଏହି ପୁରୁଣା ଶରୀର ବିନାଶ ହୋଇଯିବ। ପିଲାମାନଙ୍କୁ ଅପାର ଖୁସି ରହିବା ଉଚିତ। ଏହି ମହିମା ତ କେବେ ବି କେଉଁଠାରୁ ଶୁଣିନଥିବ କି? ଯେ ପିତା ସେ ଶିକ୍ଷକ ସେ ଗୁରୁ ମଧ୍ୟ ଅଟନ୍ତି, ସେ ମଧ୍ୟ ତିନି ରୂପରେ ସର୍ବୋଚ୍ଚ ଅଟନ୍ତି। ସତ୍ ପିତା, ସତ୍ ଶିକ୍ଷକ, ସତ୍ ଗୁରୁ ତିନି ହେଁ ଏକ ଅଟନ୍ତି। ଏବେ ତୁମକୁ ଅନୁଭବ ହେଉଛି ବାବା ଯିଏକି ଜ୍ଞାନର ସାଗର, ସମସ୍ତ ଆତ୍ମାଙ୍କର ପିତା, ସେ ଆମକୁ ପଢାଉଛନ୍ତି, ଉପାୟ ବତାଉଛନ୍ତି। ପତ୍ରିକାରେ ମଧ୍ୟ ଭଲ ଭଲ ପଏଣ୍ଟସ ବାହାରୁଛି, ହୋଇପାରେ ରଙ୍ଗୀନ ଚିତ୍ରର ପତ୍ରିକା ମଧ୍ୟ ଛପା ହେଉଛି। କେବଳ ଅକ୍ଷର ଛୋଟ ଛୋଟ ହୋଇଯିବ, ଚିତ୍ର ତ ତିଆରି ହୋଇ ରହିଛି, କେଉଁଠାରେ କେହି ବି ତିଆରି କରିପାରିବେ? ତୁମେ ପ୍ରତ୍ୟେକ ଚିତ୍ରର ମହାତ୍ମ୍ୟକୁ ଭଲ ଭାବରେ ଜାଣିଛ, ଶିବ ବାବାଙ୍କର କର୍ତ୍ତବ୍ୟକୁ ମଧ୍ୟ ତୁମେ ଜାଣିଛ। ସନ୍ତାନ ମାନେ ପିତାଙ୍କର କର୍ତ୍ତବ୍ୟ ପିତାଙ୍କ ଦ୍ଵାରା ହିଁ ଜାଣିବେ ନା? ତୁମେ କିଛି ବି ଜାଣିନଥିଲ। ଛୋଟ ପିଲାମାନେ ପାଠ ପଢା ବିଷୟରେ କଣ ଜାଣିବେ? 5 ବର୍ଷ ପରେ ପାଠ ପଢା ଆରମ୍ଭ କରିଥାନ୍ତି, ପୁଣି ପାଠ ପଢୁ ପଢୁ ବଡ ବଡ ପରୀକ୍ଷାରେ ପାସ୍ ହେବା ପାଇଁ କିଛି ବର୍ଷ ଲାଗିଯାଇଥାଏ। ତୁମେ କେତେ ସାଧାରଣ, କିନ୍ତୁ କଣ ହେବାକୁ ଯାଉଛ? ବିଶ୍ୱର ମାଲିକ। ତୁମର କେତେ ଶୃଙ୍ଗାର ହେବ, ସେଠାକାର ଗାୟନ ଅଛି, ମୁଖରେ ସୁନାର ଚାମଚ। ଏବେ ମଧ୍ୟ ଯଦି କେହି ଉତ୍ତମ ସନ୍ତାନ ଶରୀର ତ୍ୟାଗ କରୁଛନ୍ତି, ତେବେ ସେମାନେ ବହୁତ ଭଲ ଘରେ ଯାଇ ଜନ୍ମ ନେଉଛନ୍ତି। ତାହେଲେ ମୁଖରେ ସୁନାର ଚାମୁଚ ମିଳିଲା, ଆଗୁଆ ତ କେହି କାହା ପାଖକୁ ଯିବେ ନା। ସର୍ବପ୍ରଥମେ ନିର୍ଭିକାରୀ ପିତା ମାତାଙ୍କ ପାଖରେ ଶ୍ରୀ କୃଷ୍ଣ ହିଁ ଜନ୍ମ ନେବେ। ବାକି ତ ସବୁ ଯିଏ ବି ଯିବେ ସେମାନେ ଭିକାରୀଙ୍କ ପାଖରେ ହିଁ ଜନ୍ମ ନେବେ, କିନ୍ତୁ ଗର୍ଭରେ ଏତେ ଦଣ୍ଡ ଭୋଗ କରିବେ ନାହିଁ। ବହୁତ ଭଲ ଘରେ ଜନ୍ମ ନେବେ, ଦଣ୍ଡ ତ ଶେଷ ହୋଇଗଲା, ଆଉ ବାକି ଅଳ୍ପ କିଛି ଥିବ। ଏତେ ଦୁଃଖ ଭୋଗିବେ ନାହିଁ, ଆଗକୁ ଗଲେ ଦେଖିବ ତୁମ ପାଖକୁ ବଡ଼ ବଡ଼ ଘରର ସନ୍ତାନ ରାଜକୁମାର ରାଜକୁମାରୀ ମାନେ କିପରି ଆସିବେ। ବାବା ତୁମର କେତେ ମହିମା କରୁଛନ୍ତି, ମୁଁ ତୁମକୁ ନିଜ ଠାରୁ ମଧ୍ୟ ଉଚ୍ଚ କରୁଛି। ଏପରି ଲୌକିକ ପିତା ନିଜର ପିଲାଙ୍କୁ ସୁଖୀ କରିଥାନ୍ତି, ବା 60 ବର୍ଷ ହେଲେ ନିଜେ ବାନପ୍ରସ୍ତ ଅବସ୍ଥାରେ ଚାଲିଯାନ୍ତି, ଭକ୍ତିରେ ମଜିଯାନ୍ତି। ଜ୍ଞାନ ତ କେହି ଦେଇପାରିବେ ନାହିଁ, ଜ୍ଞାନ ଦ୍ଵାରା ସମସ୍ତଙ୍କର ସଦ୍ଗତି ମୁଁ କରିଥାଏ, ତୁମ ପାଇଁ ସମସ୍ତଙ୍କର କଲ୍ୟାଣ ହୋଇଯାଏ। କାହିଁକି ନା ତୁମ ପାଇଁ ନିଶ୍ଚୟ ନୂଆ ଦୁନିଆ ଦରକାର। ତୁମେ କେତେ ଖୁସି ହେଉଛ, ଏବେ ଶାକାହାରୀ ମାନଙ୍କର ସମ୍ମିଳନୀକୁ ମଧ୍ୟ ତୁମମାନଙ୍କୁ ନିମନ୍ତ୍ରଣ ମିଳିଛି। ବାବା ତ କହୁଛନ୍ତି ସାହସ ରଖ, ଦିଲ୍ଲୀ ଭଳି ସହରରେ ତ ସନ୍ଦେଶର ପୁରା ପ୍ରଚାର ହୋଇଯାଉ। ଦୁନିଆରେ ଅନ୍ଧଶ୍ରଦ୍ଧାର ଭକ୍ତି ବହୁତ ରହିଛି, ସତ୍ୟଯୁଗ ତ୍ରେତା ଯୁଗରେ ଭକ୍ତିର କୌଣସି କଥା ନଥାଏ, ଅଧା କଳ୍ପ ଜ୍ଞାନର ପ୍ରାରବ୍ଧ ମିଳେ। ବେହଦର ବାବାଙ୍କ ଠାରୁ ତୁମକୁ 21 ଜନ୍ମର ବର୍ଷା ମିଳୁଛି, ପୁଣି ତୁମେ 21 ପିଢ଼ି ସୁଖ ଭୋଗୁଛ। ବୁଢା ହେବା ପର୍ଯ୍ୟନ୍ତ ଦୁଃଖର ନାମ ରହେ ନାହିଁ, ସାରା ଆୟୁଷ ସୁଖରେ ରହୁଛ। ଯେତିକି ସମ୍ପତ୍ତି ପାଇବାର ପୁରୁଷାର୍ଥ କରିବ ସେତିକି ଉଚ୍ଚ ପଦ ପାଇବ, ତେଣୁ ପୁରା ପୁରୁଷାର୍ଥ କରିବା ଦରକାର। ତୁମେ ଦେଖୁଛ ଯେ କ୍ରମାନ୍ୱୟରେ ମାଳା କିପରି ତିଆରି ହେଉଛି, ପୁରୁଷାର୍ଥ ଅନୁସାରେ ହିଁ ତିଆରି ହେବ। ତୁମେ ହେଉଛ ୱାଣ୍ଡରଫୁଲ ଛାତ୍ର, ସ୍କୁଲରେ ମଧ୍ୟ ପିଲାମାନଙ୍କୁ ଲକ୍ଷ୍ୟ ସ୍ଥଳ ପର୍ଯ୍ୟନ୍ତ ଦୌଡ଼ାନ୍ତି ନା। ବାବା ମଧ୍ୟ କହୁଛନ୍ତି ତୁମକୁ ଲକ୍ଷ୍ୟ ସ୍ଥଳ ପର୍ଯ୍ୟନ୍ତ ଦୌଡ଼ ଲଗାଇ ପୁଣି ଏହିଠାକୁ ହିଁ ଆସିବାକୁ ହେବ। ତୁମେ ଯୁଗର ଯାତ୍ରା ଦ୍ଵାରା ଦୌଡ଼ ଲଗାଅ, ତେବେ ତୁମେ ନମ୍ବର 1ରେ ଆସିଯିବ। ମୁଖ୍ୟ ହେଉଛି ଯୁଗର ଯାତ୍ରା। କହୁଛନ୍ତି ବାବା ମୁଁ ଭୁଲି ଯାଉଛି, ଆରେ ବାବା ତୁମକୁ ଏତେ ବଡ଼ ବିଶ୍ୱର ମାଲିକ କରାଉଛନ୍ତି, ତୁମେ ତାଙ୍କୁ ଭୁଲି ଯାଉଛ। ତୁଫାନ ତ ଭଲେ ଆସିବ, ବାବା ସାହସ ଦେବେ ନା। ତା ସହିତ କହୁଛନ୍ତି ଏହା ହେଉଛି ଯୁଦ୍ଧ ସ୍ଥଳ। ବାସ୍ତବରେ ବାବାଙ୍କୁ ହିଁ ଯୁଧିଷ୍ଠିର କହିବା ଉଚିତ, ଯିଏ କି ଯୁଦ୍ଧ ଶିଖାଉଛନ୍ତି। ଯୁଧିଷ୍ଠିର ବାବା ମାୟା ସହିତ କିପରି ଯୁଦ୍ଧ କରିପାରିବ ତାହା ତୁମକୁ ଶିଖାଉଛନ୍ତି। ବର୍ତ୍ତମାନ ଏହା ହେଉଛି ଯୁଦ୍ଧ କ୍ଷେତ୍ର ନା। ବାବା କହୁଛନ୍ତି କାମ ବିକାର ମହାଶତ୍ରୁ ଅଟେ, ତା ଉପରେ ବିଜୟ ପ୍ରାପ୍ତ କଲେ ତୁମେ ଜଗତ ଜିତି ହେବ। ତୁମକୁ ମୁଖରେ କିଛି ବି ଜପିବାର ନାହିଁ, କହିବାର ନାହିଁ, ଚୁପ୍ ରହିବାର ଅଛି। ଭକ୍ତି ମାର୍ଗରେ କେତେ ମେହନତ କରୁଛନ୍ତି, ମନ ଭିତରେ ରାମ ରାମ ଜପ କରନ୍ତି, ତାହାକୁ ହିଁ ନବଦ୍ଧା ଭକ୍ତି କୁହାଯାଏ। ତୁମେ ଜାଣିଛ ଯେ ବାବା ଆମକୁ ନିଜ ମାଳାର ଦାନା କରୁଛନ୍ତି, ତୁମେ ରୁଦ୍ର ମାଳାର ଦାନା ହେବାକୁ ଯାଉଛ, ଯାହାକୁ ପୁଣି ପୂଜା କରିବେ। ବର୍ତ୍ତମାନ ରୁଦ୍ରମାଳା ଏବଂ ରୁଣ୍ଡମାଳା ତିଆରି ହେଉଛି, ବିଷ୍ଣୁଙ୍କର ମାଳାକୁ ରୁଣ୍ଡମାଳା କୁହାଯାଏ। ତୁମେ ବିଷ୍ଣୁଙ୍କ ଗଳାର ହାର ହେଉଛ, କିପରି ହେବ ଯେତେବେଳେ ଦୌଡ଼ରେ ଜିତିବ। ବାବାଙ୍କୁ ମନେ ପକାଇବାର ଅଛି ଏବଂ ଚୌରାଶୀର ଚକ୍ରକୁ ଜାଣିବାର ଅଛି। ବାବାଙ୍କ ସ୍ମୃତି ଦ୍ଵାରା ହିଁ ବିକର୍ମ ବିନାଶ ହେବ। ତୁମେ କିପରି ଲାଇଟ୍ ହାଉସ୍ ଅର୍ଥାତ୍ ବତୀ ଘର ଅଟ, ଗୋଟିଏ ଆଖିରେ ମୁକ୍ତିଧାମ ଆଉ ଗୋଟିଏ ଆଖିରେ ଜୀବନ ମୁକ୍ତିଧାମ, ଏହି ଚକ୍ରକୁ ଜାଣିଲେ ତୁମେ ଚକ୍ରବର୍ତ୍ତୀ ରାଜା ସୁଖଧାମର ମାଲିକ ହୋଇଯିବ। ତୁମର ଆତ୍ମା କହୁଛି ତେବେ ଆମେ ଆତ୍ମା ସବୁ ନିଜର ଘରକୁ ଯିବା, ଘରକୁ ମନେ ପକାଇ ପକାଇ ଚାଲିଯିବା। ଏହା ହେଉଛି ସ୍ମୃତିର ଯାତ୍ରା। ତୁମର ଯାତ୍ରା ଦେଖ କିପରି ଫାଷ୍ଟ କ୍ଲାସ ଅଟେ। ବାବା ଜାଣିଛନ୍ତି ଆମେ ଏହିପରି ବସି ବସି କ୍ଷୀର ସାଗରକୁ ଯିବା। ବିଷ୍ଣୁଙ୍କୁ କ୍ଷୀର ସାଗରରେ ଦେଖାଇଥାନ୍ତି ନା, ବାବାଙ୍କୁ ମନେ ପକାଇ ପକାଇ କ୍ଷୀର ସାଗରକୁ ଚାଲିଯିବା। ଏବେ ତ କ୍ଷୀର ସାଗର ନାହିଁ, ଯିଏ କ୍ଷୀର ସାଗର ନାମକ ପୋଖରୀ ତିଆରି କରିଛନ୍ତି ସେ ନିଶ୍ଚୟ କ୍ଷୀର ଢାଳିଥିବେ। ପୂର୍ବେ ତ କ୍ଷୀର ବହୁତ ଶସ୍ତା ଥିଲା, ଏକ ପଇସାରେ ଲୋଟା ଭରି ହୋଇଯାଉଥିଲା, ତେବେ ପୋଖରୀ କାହିଁକି ଭରି ଯାଉନଥିବ। ଏବେ ତ କ୍ଷୀର କେଉଁଠି ଅଛି, ପାଣି ହିଁ ପାଣି ହୋଇଗଲାଣି। ବାବା ନେପାଳରେ ବିଷ୍ଣୁଙ୍କର ବହୁତ ବଡ଼ ଚିତ୍ର ଦେଖିଛନ୍ତି, ତାହାକୁ ଶ୍ୟାମଳ ହିଁ କରିଦେଇଛନ୍ତି। ଏବେ ତୁମେ ଯୁଗର ଯାତ୍ରା ଦ୍ଵାରା ଏବଂ ସ୍ୱଦର୍ଶନ ଚକ୍ର ଘୂରାଇବା ଦ୍ଵାରା ବିଷ୍ଣୁପୁରୀର ମାଲିକ ହେଉଛ। ଦୈବୀ ଗୁଣ ମଧ୍ୟ ଏହିଠାରେ ହିଁ ଧାରଣ କରିବାକୁ ହେବ। ଏହା ହେଉଛି ପୁରୁଷୋତ୍ତମ ସଙ୍ଗମ ଯୁଗ। ପାଠ ପଢି ପଢି ତୁମେ ପୁରୁଷୋତ୍ତମ ହୋଇଯିବ, ଆତ୍ମାର କନିଷ୍ଠ ପଣିଆ ଛାଡ଼ିଯିବ। ପ୍ରତିଦିନ ବାବା ବୁଝାଉଛନ୍ତି ନିଶା ଚଢିବା ଦରକାର। ପିଲାମାନେ କହୁଛନ୍ତି ବାବା ଆମେ ପୁରୁଷାର୍ଥ କରୁଛୁ। ଆରେ ଖୁଲା ହୃଦୟରେ କୁହ ନା, ବାବା ମୁଁ ତ ନିଶ୍ଚୟ ସମ୍ମାନର ସହିତ ପାସ୍ ହୋଇକରି ଦେଖାଇବି, ଆପଣ ଚିନ୍ତା କରନ୍ତୁ ନାହିଁ। ଫାଷ୍ଟ କ୍ଲାସ ସନ୍ତାନ ମାନେ ଯିଏକି ଠିକ ଭାବେ ପଢୁଛନ୍ତି ସେମାନଙ୍କର ଚରିତ୍ର ମଧ୍ୟ ଭଲ ହୋଇଥିବ। ବାବାଙ୍କୁ କହିବା ଦରକାର, ବାବା ଆପଣ ନିଶ୍ଚିନ୍ତ ହୁଅନ୍ତୁ, ମୁଁ ଏହିପରି ହୋଇ ଦେଖାଇବି। ବାବା ମଧ୍ୟ ଜାଣିଛନ୍ତି ନା କେତେକ ନିମିତ୍ତ ଟିଚର ବହୁତ ଫାଷ୍ଟ କ୍ଲାସ ଅଛନ୍ତି, ସମସ୍ତେ ତ ଫାଷ୍ଟ କ୍ଲାସ ହୋଇପାରିବେ ନାହିଁ। ଭଲ ଭଲ ଟିଚର ମାନେ ପରସ୍ପରକୁ ମଧ୍ୟ ଜାଣିଛନ୍ତି, ସମସ୍ତଙ୍କୁ ମହାରଥୀ ମାନଙ୍କ ତାଲିକାରେ ରଖିହେବ ନାହିଁ। ସୁନ୍ଦର ଏବଂ ବଡ଼ ବଡ଼ ସେଣ୍ଟର ଖୋଲିଲେ ତ ଉଚ୍ଚ ସ୍ତରର ବ୍ୟକ୍ତିମାନେ ଆସିବେ। କଳ୍ପ ପୂର୍ବେ ମଧ୍ୟ ହୁଣ୍ଡି ଭରିଥିଲା, ସାମ୍ବଲ ସାହା ଅର୍ଥାତ୍ ଧନବାନ ବାବା ହୁଣ୍ଡି ନିଶ୍ଚୟ ଭରିଦେବେ। ଉଭୟ ପିତା ସନ୍ତାନ ସନ୍ତତିଙ୍କର ଦାୟିତ୍ୱ ନେଉଛନ୍ତି। ପ୍ରଜାପିତା ବ୍ରହ୍ମାଙ୍କର କେତେ ସନ୍ତାନ ଅଛନ୍ତି, କେହି ଗରିବ କେହି ସାଧାରଣ କେହି ସାହୁକାର ଅଛନ୍ତି। କଳ୍ପ ପୂର୍ବେ ମଧ୍ୟ ଏମାନଙ୍କ ଦ୍ଵାରା ରାଜ୍ୟ ସ୍ଥାପନ ହୋଇଥିଲା, ଯାହାକୁ ଦୈବୀ ରାଜସ୍ଥାନ କୁହାଯାଉଥିଲା, ଏବେ ତ ହେଉଛି ଆସୁରୀ ରାଜସ୍ଥାନ। ସାରା ବିଶ୍ୱ ଦୈବୀ ରାଜସ୍ଥାନ ଥିଲା, ଏତେ ସବୁ ରାଷ୍ଟ୍ର ନଥିଲା, ଏହି ଦିଲ୍ଲୀ ଯମୁନା କୂଳରେ ଥିଲା, ତାକୁ ପରିସ୍ଥାନ କୁହାଯାଉଥିଲା। ସେଠିକାର ନଦୀମାନେ କେବେ ହେଲେ ଉଛଳନ୍ତି ନାହିଁ, ଏବେ ତ ନଦୀ ଗୁଡିକ କେତେ ଉଛୁଳୁଛନ୍ତି, ନଦୀବନ୍ଧ ଭାଙ୍ଗି ଯାଉଛି। ଆମେ ଯେପରିକି ପ୍ରକୃତିର ଦାସ ହୋଇଯାଇଛୁ, ପୁଣି ଆମେ ହିଁ ପ୍ରକୃତିର ମାଲିକ ହୋଇଯିବା। ସେଠାରେ ମାୟାର ଶକ୍ତି ନଥିବ, ଯାହାକି ତୁମକୁ ବେଇଜ୍ଜତି କରିବ। ଧରଣୀର ଏତେ ଶକ୍ତି ନଥିବ ଯାହାଦ୍ଵାରା କି ହଲି ପାରିବ। ତୁମକୁ ବି ମହାବୀର ହବାର ଅଛି, ହନୁମାନଙ୍କୁ ମହାବୀର କହୁଛନ୍ତି ନା। ବାବା କହୁଛନ୍ତି ତୁମେ ସବୁ ମହାବୀର ଅଟ, ମହାବୀର ସନ୍ତାନ ମାନେ କେବେ ହେଲେ ହଲିବେ ନାହିଁ। ମହାବୀର ମହାବୀରିନୀ ମାନଙ୍କର ମନ୍ଦିର ତିଆରି ହୋଇଛି, ସମସ୍ତଙ୍କର ଚିତ୍ର କଣ ରଖିହେବ କି, ନମୁନା ରୂପରେ ପ୍ରତିମୂର୍ତ୍ତି ତିଆରି ହୋଇଛି। ଏବେ ତୁମେ ଭାରତକୁ ସ୍ୱର୍ଗ କରୁଛ, ତେଣୁ କେତେ ଖୁସି ହେବା ଦରକାର, ତୁମ ଭିତରେ କେତେ ଭଲ ଗୁଣ ରହିବା ଦରକାର। ବର୍ତ୍ତମାନ ଅବଗୁଣ ଗୁଡିକ ବାହାର କରିଚାଲ, ସଦା ସର୍ବଦା ହର୍ଷିତ रहिबा दरकार। तूफान तो आसीब, तूफान आसिले तो महावीरनिंकर शक्ति देखिबा को मिलिब। तुमे जेते शक्तिशाली हेबो सेते तूफान आसीब। एबे तुमे पुरुषार्थ करी करी पुरुषार्थर क्रमानुसारे महावीर हेउछ। ज्ञानर सागर बाबा ही अटंती, बाकी आउ सबु शास्त्र आदि भक्ति मार्गर सामग्री अटे। तुम पाई एहा हेउछि पुरुषोत्तम संगम जुग। कृष्णंकर आत्मा एही ठारे ही बसिछंती, ये हेउछंती भागीरथ। एमितिरे तुमे माने मध्य समस्ते भागीरथ अट, भाग्यशाली अट ना। भक्ति मार्गरे बाबा तो कहार भी साक्षात्कार कराई पारिबे। एही कारण रो मनुष्य माने सर्वव्यापी कही रही छंती। यहाँ मध्य ड्रामा रे निर्धारित। तुम्हें पिला माने बहुत श्रेष्ठ पाठ पढ़ुछ। अच्छा मीठा मीठा सिकिल धे संतान मानक प्रति माता पिता बाप दादाकर मधुर स्नेह संपन्न शुभेच्छा एवं सुप्रभात। आत्मिक पितांकर आत्मिक संतान मानको नमस्ते। धारणा पाई मुख्य सारांश। एक नंबर, आत्मारे जो कलंक लागिछि ताको जुगर यात्रा द्वारा बाहर करी बहुत बहुत सुंदर हेबार अछि। स्नेह एपरि हेबा उचित जहा कि सर्वदा बाबांकर आकर्षण रहुथिबो। दुई नंबर, मायार तूफान को डरिबार नहीं, महावीर हेबार अछि। निजर अवगुण गुड़ी को बाहर करि देबा को हेबो। सदा हर्षित रहिबा को हेबो। केबे भी हलचल हेबार नहीं। वरदान, सुध संकल्पर शक्तिर स्टक द्वारा मानसिक सेवार सहज अनुभवी हो। अंतर्मुखी हुई सुध संकल्पर शक्तिर स्टक जमा कर। एही सुध संकल्पर शक्ति सहजरे निजर व्यर्थ संकल्प गुड़ी को समाप्त करदेव एवं अन्य मानंकु मध्य शुभ भावना शुभ कामना स्वरूप द्वारा परिवर्तन करि पारिब। तेरे सुध संकल्पर स्टक जमा करिबा पाई मुरलीर प्रत्येक पॉइंट को सुनिबा सहित ताको शक्ति रूपरे सबु समय रे कार्यरे लगाओ। जेतिकी सुध संकल्पर शक्तिर स्टक जमा होइथिबो सेतिकी मानसिक सेवार सहज अनुभव होइ चालिथिबो। स्लोगान, जदि मन भितरु सदा काल पई ईर्षा देश इत्यादि को विदाय दे देबो तेबे जाई विजय हेबो। अव्यक्त इशारा, निज प्रति एवं समस्तंक प्रति निजर संकल्प द्वारा जुगर शक्ति गुड़ी को प्रयोग कर। वर्तमान जेतिकी निजर शरीर मन धन एवं समय को बारे लगाउछ ताठारो बहुत कम समय भितरे मानसिक शक्ति आधार रे सेवा करबा द्वारा सफलता अधिक मिलिबो। एबे निजर स्वभाव संस्कार को परिवर्तन करबा पई बा संगठन भितरे चालिबा पई बा सेबारे सफलता कम देखी निराश न हेबा पई जेपरी केबे केबे मेहनत करबा को पड़ोछि ए सबु समाप्त हुई जीवो। ओम शांति।